ପ୍ରଥମ ରାଜାବଳୀ ବାର ପର୍ବ ଏଥି ଉତ୍ତରେ ରିହବିୟମ ସିକ୍ଷିମକୁ ଗଲେ, କାରଣ ସମୁଦାୟ ଇସ୍ରାଏଲ ତାଙ୍କୁ ରାଜା କରିବା ନିମନ୍ତେ ସିକ୍ଷିମରେ ଉପସ୍ଥିତ ହୋଇଥିଲେ। ଏଥିମଧ୍ୟରେ ନବାଟର ପୁତ୍ର ସେହି ଯେ ଜାରବିୟାମ ସଲୋମନ ରାଜାଙ୍କ ଛାମରୁ ପଳାଇ ମିଶ୍ରରେ ଏ ଯାଇଥିଲେ, ସେ ତାଙ୍କର ମୃତ୍ୟୁ ସମ୍ବାଦ ପାଇଲେ। ସେ ମିଶ୍ରରେ ବାସ କରୁଥିବା ବେଳେ ଲୋକମାନେ ତାଙ୍କୁ ଡକାଇ ପଠାଇଲେ। ତହିଁରେ ଜାରବିୟାମ ଓ ଇସ୍ରାଏଲର ସମସ୍ତ ସମାଜ ରିହବିୟାମଙ୍କ ନିକଟକୁ ଆସି ଏହି କଥା କହିଲେ, ଆପଣଙ୍କ ପିତା ଆମ୍ଭମାନଙ୍କ ଜୁଆଳି ଅସହ୍ୟ କରିଥିଲେ, ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରି ଜୁଆଳି ଦେଇଥିଲେ ତାହା ଆପଣ ହାଲୁକା କରନ୍ତୁ, ତହିଁରେ ଆମ୍ଭେମାନେ ଆପଣଙ୍କ ସେବା କରିବୁ। ତହୁ ସେ ସେମାନଙ୍କୁ କହିଲେ, ଏବେ ଯାଅ, ତିନି ଦିନ ଉତ୍ତାରେ ପୁନର୍ବାର ମୋ ନିକଟକୁ ଆସ। ତହିଁରେ ଲୋକମାନେ ଚାଲିଗଲେ। ଏଥି ଉତ୍ତରେ ରିହବିୟମ ରାଜା ଆପଣା ପିତା ସୋଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ସେମାନଙ୍କ ସହିତ ପରାମର୍ଶ କରି କହିଲେ, ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ? ତେବେ ସେମାନେ ତାଙ୍କୁ କହିଲେ, ତୁମ୍ଭେ ଯେବେ ଆଜି ଏହି ଲୋକମାନଙ୍କର ସେବକ ହେବ ଓ ସେମାନଙ୍କର ସେବା କରି ସେମାନଙ୍କୁ ଉତ୍ତର ଦେବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ। ମାତ୍ର ସେ ସେହି ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଛିଡ଼ା ହେଉଥିଲେ ସେମାନଙ୍କ ସଙ୍ଗେ ପରାମର୍ଶ କଲେ। ପୁଣି ସେ ସେମାନଙ୍କୁ କହିଲେ, ଏହି ଲୋକମାନେ ମୋତେ କହୁଅଛନ୍ତି, ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଜୁଆଳି ଥୋଇଅଛନ୍ତି ତାହା ହାଲୁକା କର, ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ଆମ୍ଭଙ୍କୁ କି ପରାମର୍ଶ ଦେଉଅଛ? ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, ତୁମ୍ଭ ପିତା ଆମ୍ଭମାନଙ୍କ ଜୁଆଳି ଭାରି କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି ଏହି ଯେଉଁ ଲୋକମାନେ, ସେମାନଙ୍କୁ ତୁମ୍ଭେ ଏପରି କହିବ, ମୋର କନିଷ୍ଠ ଅଙ୍ଗୁଳି ମୋ ପିତାଙ୍କ କଟିଠାରୁ ମୋଟା, ଏଥିପାଇଁ ମୋ ପିତା ଯେଉଁ ଭାରି ଜୁଆଳି ତୁମ୍ଭମାନଙ୍କ ଉପରେ ଥୋଇଛନ୍ତି ମୁଁ ତାହା ଆହୁରି ଭାରି କରିବି। ମୋ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି। ତୃତୀୟ ଦିନରେ ମୋ ନିକଟକୁ ପୁଣି ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ ତଦନୁସାରେ ଜାରବିୟାମ ଓ ସମସ୍ତ ଲୋକ ରିହବିୟାମଙ୍କ ନିକଟକୁ ଆସିଲେ। ତହିଁରେ ପ୍ରାଚୀନମାନଙ୍କ ଦତ୍ତ ପରାମର୍ଶ ତ୍ୟାଗ କରି ରାଜା ଲୋକମାନଙ୍କୁ କଟୁ ଉତ୍ତର ଦେଲେ। ପୁଣି ଯୁବାମାନଙ୍କ ପରାମର୍ଶାନୁସାରେ ଲୋକମାନଙ୍କୁ କହିଲେ, ମୋ ପିତା ତୁମ୍ଭମାନଙ୍କ ଉପରେ ଭାରି ଜୁଆଳି ଥୋଇଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କ ଜୁଆଳି ଆହୁରି ଭାରି କରିବି। ମୋ ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଛାରେ ତୁମ୍ଭମାନଙ୍କୁ ଶାସ୍ତି ଦେବି। ଏହି ରୂପେ ରାଜା ଲୋକମାନଙ୍କର କଥା ଶୁଣିଲେ ନାହିଁ, କାରଣ ସଦାପ୍ରଭୁ ସିଲୋନୀୟ ଅହିୟ ଦ୍ୱାରା ନବାଟର ପୁତ୍ର ଜାରବିୟାମଙ୍କୁ ଯାହା କହିଥିଲେ ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ସଦାପ୍ରଭୁଙ୍କ ଆଡ଼ୁ ଘଟିଲା। ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି? ଏଣିକି ଯିଶୁର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ, ଆପଣା ଆପଣା ତମ୍ବୁକୁ ଯାଅ, ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ। ତହୁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ। ତଥାପି ଇସ୍ରାଏଲର ଯେଉଁ ସନ୍ତାନମାନେ ଯେହୁଦାର ନାନା ନଗରରେ ବାସ କଲେ ସେମାନଙ୍କ ଉପରେ ରିହବିୟାମ ରାଜ୍ୟ କଲେ। ଏଥି ଉତ୍ତରେ ରିହବିୟାମ ରାଜା ବେଠି କର୍ମାଧ୍ୟକ୍ଷ ଅଦୋନିରାମକୁ ପଠାଇଲେ, ମାତ୍ର ସମୁଦାୟ ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରନ୍ତେ, ସେ ମଲା। ତହିଁରେ ରିହବିୟାମ ରାଜା ଜେରୁସାଲମକୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ। ଏହି ରୂପେ ଇସ୍ରାଏଲ ଆଜି ପର୍ଯ୍ୟନ୍ତ ଦାଉଦ ବଂଶର ବିଦ୍ରୋହୀ ହେଲେ। ଏ ଉତ୍ତରେ ଜାରବିୟାମ ଫେରି ଆସିଅଛନ୍ତି ବୋଲି ସମୁଦାୟ ଇସ୍ରାଏଲ ଶୁଣନ୍ତେ, ସେମାନେ ଲୋକ ପଠାଇ ତାଙ୍କୁ ମଣ୍ଡଳୀକି ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାଙ୍କୁ ରାଜା କଲେ। କେବଳ ଜେହୁଦା ଗୋଷ୍ଠୀ ଛଡ଼ା କେହି ଦାଉଦ ବଂଶର ଅନୁଗାମୀ ହେଲା ନାହିଁ। ରିହବିୟାମ ଜେରୁସାଲମରେ ଉପସ୍ଥିତ ହୁଅନ୍ତେ, ଜେହୁଦାର ସମସ୍ତ ବଂଶର ଓ ବିନ୍ୟାମିନ୍ ଗୋଷ୍ଠୀର 180,000 ବଛାଯୋଦ୍ଧା ଲୋକଙ୍କୁ ଏକତ୍ର କଲେ ଓ ସଲୋମନଙ୍କର ପୁତ୍ର ରିହବିୟାମଙ୍କର ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା। ମାତ୍ର ପରମେଶ୍ୱରଙ୍କ ଲୋକ ସମୟ ନିକଟରେ ପରମେଶ୍ୱରଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଜେହୁଦାର ରାଜା ସୋଲୋମନର ପୁତ୍ର ରିହବିୟାମକୁ ପୁଣି ଜେହୁଦା ଓ ବିନ୍ୟାମିନ୍ର ସମସ୍ତ ବଂଶକୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କେବଳ ଆପଣା ଭ୍ରାତା ଇସ୍ରାଏଲ ସନ୍ତାନଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ, କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି। ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ଆପଣା ପଥରେ ଫେରିଗଲେ। ଏହି ସମୟରେ ଜାରବିୟାମ ଇଫ୍ରାଇମର ପର୍ବତମୟ ଦେଶରେ ସିକ୍ଷମ ନିର୍ମାଣ କରି ତହିଁରେ ବାସ କଲେ। ପୁଣି ସେ ସେଠାରୁ ଯାଇ ପନୁଏଲ ନିର୍ମାଣ କଲେ। ତହୁ ଜାରବିୟାମ ଆପଣା ମନେ ମନେ କହିଲେ, ଏବେ ରାଜ୍ୟ ପୁନର୍ବାର ଦାଉଦ ବଂଶର ଅଧୀନ ହେବ। ଯେବେ ଏହି ଲୋକମାନେ ଜେରୁସାଲମରେ ସଦାପ୍ରଭୁଙ୍କ ଗୃହରେ ବଳିଦାନ କରିବାକୁ ଯିବେ, ତେବେ ଏହି ଲୋକମାନଙ୍କର ଅନ୍ତଃକରଣ ଆପଣାମାନଙ୍କ ପ୍ରଭୁ ଯିହୁଦାର ରାଜା ରେହବିଆମ ପ୍ରତି ଫେରିବ, ତହିଁରେ ସେମାନେ ମୋତେ ବଧ କରି ଯିହୁଦାର ରାଜା ରେହବିଆମ ନିକଟକୁ ଫେରିଯିବେ। ଏହେତୁ ରାଜା ପରାମର୍ଶ କରି ସୁବର୍ଣ୍ଣର ଦୁଇ ଗୋବତ୍ସ ନିର୍ମାଣ କଲେ। ପୁଣି ସେ ଲୋକମାନଙ୍କୁ କହିଲେ, ଜେରୁସାଲମକୁ ଯିବା ପାଇଁ ତୁମ୍ଭମାନଙ୍କୁ ବହୁତ କଷ୍ଟ ପଡ଼ୁଛି। ହେ ଇସ୍ରାଏଲ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିଶ୍ର ଦେଶରୁ ବାହାର କରି ଆଣିଲେ। ତହୁଁ ସେ ଗୋଟିକୁ ବେଥଲରେ ଓ ଅନ୍ୟଟିକୁ ଦାନରେ ସ୍ଥାପନ କଲେ। ଏହି କର୍ମ ପାପର କାରଣ ହେଲା, କାରଣ ଲୋକମାନେ ଗୋଟିକର ପୂଜା କରିବା ନିମନ୍ତେ ଦାନ ପର୍ଯ୍ୟନ୍ତ ସୁଦ୍ଧା ଗଲେ। ଏଉତାରେ ସେ ଉଚ୍ଚସ୍ଥଳୀର ଗୃହମାନ ନିର୍ମାଣ କଲେ ଓ ଝିଅମାନେ ଲେବିର ସନ୍ତାନ ନୁହନ୍ତି ଏପରି ସମୁଦାୟ ଲୋକଙ୍କ ମଧ୍ୟରୁ ଯାଜକ କଲେ। ପୁଣି ଜାରବ୍ୟାମ ଅଷ୍ଟମ ମାସରେ ମାସର ପଞ୍ଚଦଶ ଦିନରେ ଯେହୁଦାର ପର୍ବତୁଲ୍ୟ ଏକ ପର୍ବ ନିରୂପଣ କଲେ ଓ ଯଜ୍ଞବେଦୀକୁ ଗଲେ। ଏହି ରୂପେ ସେ ପୁନର୍ନିର୍ମିତ ଗୋବତ୍ସ ଉଦ୍ଦେଶ୍ୟରେ ବେଥେଲରେ ବଳିଦାନ କଲେ। ପୁଣି ସେ ଆପଣାରକୃତ ଉଚ୍ଚସ୍ଥଳୀର ଯାଜକମାନଙ୍କୁ ବେଥେଲରେ ସ୍ଥାପନ କଲେ। ଏହିପରି ସେ ଅଷ୍ଟମ ମାସର ପଞ୍ଚଦଶ ଦିନରେ, ଅର୍ଥାତ୍ ଆପଣା ମନର ସଂକଳ୍ପିତ ମାସରେ, ବେଥଲସ୍ଥିତ ସ୍ୱନିର୍ମିତ ଯଜ୍ଞବେଦୀକୁ ଗଲେ ଓ ସେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ଯଜ୍ଞବେଦୀକୁ ଗଲେ।